श्री श्री गोविंदाय श्री श्री कृष्ण बलराम श्री श्री जगन्नाथ प्रभु सुभद्रा महारायण श्री राधा कृष्ण चंद्र श्री लक्ष्मी नृसिंह देव श्री श्री सीताराम लक्ष्मण हनुमान जी मन पाद को गौरव अर्पण निवेदन करी इस श्री गुरुदेव श्री श्रीमद भक्ति स्वरूपान गोस्वामी गुरु महाराज मन पाद को गौरव अर्पण निवेदन करी इस कन्नड़ प्रतिष्ठाचार्य श्री श्रीमद श्री भक्ति वेदान स्वामी श्री प्रभुपाद महाराज के पाद पद्म अर्पण निवेदन करी समस्त साधु गुरु वैष्णव तथा पुष्ट वैष्णव स्वजन मातृपुंडल अर्पण निवेदन करी आज आम श्रीमद भागवत दर्शन स्कंद एकादश अध्याय श्लोक दस रु कथा आरंभ करवा ये हूँ गोकुलर अंतिम लीला भगवान पांच वर्ष रही सब लीला चलती तेणु यही भाव में आम गत काली कहते कि भाव भगवान गोपी मैंने बसोले उठाऊ बसोले उठाऊ गोपी भी स्तोभित नृत्य भगवान बाड़वत क्वचित उद्घात क्वचित मुग्ध तद बसु दारुजंत्र भाई कौन सी ना कौन स्वतंत्रता ना यही भाव में लीला सब चलती गोकूल अंतिम लीला आम श्रवण करते तेणु गोटे थर यही जो रही कथा ये केवल ब्रजवासी मैंने आनंदित होते भगवान कथार ता नुह से आ गोटे लीला करना से कहुच्छे आउ गोटे लीला अन्य ब्रज ब्रजर बाहर मानने जो मैंने अच्छे से भगवान कृपा प्राप्त होते आनंद दर्शन कर सहित संग लीलार सामिल होकरी भाव आनंद प्राप्त होते गोटाए दिन कथा दिन भगवान गोटे आसिले जाने फल बिकाड़ी आसिले आदिवासी महिला जाने फल बिकाप आसते कौन किणी भो फलानी किणी भो फलानी जोर सब आस बिकाप गाँ को सब विभिन्न स्थान सब आस नव समक नव से भाव से फल बिकाड़ी जनक कि तार भाग्य उदय भगवान पाखे आस पहुँची गला नंद नंदालय यही भाव फल बिके बिके आसी पहुँची किणी भो फलानी किए नब फल किए नब यही भाव डाकुंती भाग्य उदय है फल बिकाड़ी जीवन में के आम बिक्री क्रय चलती क्रय खरीद कर बिक्री कर सब चलती किंतु भगवान को किए फल बिक्री कर फल बिक्राणी सब देसी किणी भो फलानी सुतवा सत्तरम अच्युत भगवान को अति कहु अच्युत अच्युत से केवल विचु पतन हुए ना अच्युत से यही शुणिले भगवान प्रति कृपा करने चाहिए सत्वरम अच्युत खूब शीघ्र शीघ्र छोट पा तेणु ये तीन वर्ष रु टे ऊर्ध दामोदर लीला होता तीन वर्ष रही तेणु से भाव में कौन कले शुणी फल फल खायापी इच्छा है कि फल शुणिले तेणु सुतवा सत्वरम अच्युत अच्युत कौन कले भगवान अच्युत से खूब जोर रे सत्वर मानते शीघ्र खा पड़े ना फल भी का जो आस पलिजे से तो खाई खाली रही से ये आसीना सबुटे जुटुंट तेणु काले पलिजे से सतर हो शीघ्र शीघ्र जाए चाहते तेणु भगवान अच्युत से कौन कले शुणुले कथा फलार्थी धन्यवाद आय सत तो पैसा पत्र ना बाटर सिस्टम यहाँ ने दब यही भाव में पैसा थी धन धनराशि सब रही गोल्ड कॉइन सब रही तेणु जहा हूँ किसी धान संग्रह कले फल धान आदाय धान ग्रहण कले कि चाउल रही चाउल फल फलार्थी किसी फल पाइबा धान छोटिया छोटिया हाथ में कितने बड़ हाथ छोटिया हाथ से हाथ में धान्य आदाय
ଦୁଇ ହାତରେ ଧରିଲେ କି ଗୋଟେ ହାତରେ ଧରିଲେ ଯାହା ବି ହେଉ ତାହାର କିଛି ଧରିକିରି ଗଲେ ଚାଉଳ କିଛି ଧରିକି ଗଲେ ଚାଉଳ ଦେବେ ଫଳ ଆଣିବେ ସେ ଚାଉଳ ବିପଦରେ କ'ଣ ଫଳ ମିଳିବ ଆଚ୍ଛା ଯେଉଁ ଯାଉଛନ୍ତି ଯଜଉ ସର୍ବଫଳପ୍ରଦ ସେ ଯେଉଁ ଯାଉଛନ୍ତି ଯଜଉ ହଁ ସୁଖଦେବ ଗୋସ୍ୱାମୀ ଦର୍ଶନ କରୁଛନ୍ତି ଭଗବାନଙ୍କୁ ଯଜଉ ସେ ଯିବାର ଦେଖୁଛନ୍ତି ହଁ ସର୍ବଫଳପ୍ରଦ ଯେ ସର୍ବ ସମସ୍ତଙ୍କ ଫଳ ପ୍ରଦାନ କରନ୍ତି ସେ ଯାଉଛନ୍ତି ଫଳ ପାଇବା ପାଇଁ ହଁ ସମସ୍ତଙ୍କୁ କାହାର କ'ଣ ସବୁ ଫଳ ସବୁ ରହିଛି ସବୁ ଭଗବାନ ପ୍ରଦାନ କରନ୍ତି କର୍ମଫଳ ତେଣୁ ଏହିଭଳି ଭାବରେ ଭଗବାନ ସର୍ବଫଳପ୍ରଦ ଯିଏକି ସମସ୍ତଙ୍କୁ ଫଳ ପ୍ରଦାନ କରନ୍ତି ତାଙ୍କର ଆଜି ଇଚ୍ଛା ହେଲା ଫଳ ପ୍ରାପ୍ତ ହେବା ପାଇଁ ଫଳ ପାଇବା ପାଇଁ ଭଗବାନ କହିଲେ କର୍ମଣି ବା ଅଧିକାର ଅଛି ମା ଫଳେଛି କଦାଚନ ତୁମର କର୍ମରେ ଅଧିକାର ଅଛି ଫଳରେ ଅଧିକାର ନାହିଁ ତେଣୁ ଯାହା ବି ହଉ ଭଗବାନ ଯାଉଛନ୍ତି ଦେଖୁଛନ୍ତି ଫଳ ବିକ୍ରୟଣୀ ଦେଖୁଛନ୍ତି ତେଣୁ ଏଠି କହୁଛନ୍ତି ଫଳ ବିକ୍ରୟଣୀ ତସ୍ୟ ଚ୍ୟୁତ ଧାନଙ୍କର ଦ୍ୱୟମ୍ ଫଳେଇ ଅପୁରା ରତ୍ନେଇ ଫଳ ଭାଣ୍ଡ ଅପୁରୀ ଚ କର ଦ୍ୱୟମ୍ ଦୁଇ କରରେ ଧରିଥିଲେ ଦୁଇ କରରେ ଧରିଥିଲେ ଚାଉଳ ଯାହା ଯାହା ଆଣିଥିଲେ ଧାନ ଯାହା ଚାଉଳ ଫଳ ବିକ୍ରୟଣୀ ତସ୍ୟ ଫଳ ବିକ୍ରୟଣୀ ଦେଖୁଛନ୍ତି ସେ ଯେଉଁ ଆସୁଛନ୍ତି ତାଙ୍କ ରୂପ ଦେଖିକିରି ସେ ବିସ୍ମିତ ହେଇଯାଉଛନ୍ତି କେତେ ସୁନ୍ଦର ରୂପ ଜୀବନରେ ଏଭଳି ରୂପ ଦର୍ଶନ କରିନଥିଲେ ଭଗବାନଙ୍କର ଦର୍ଶନ ହେଲା ମାନେ ଜୀବନ ଧନ୍ୟ ହେଇଯିବ ତେଣୁ ସେ ଦେଖୁଛନ୍ତି ସେ ଆସିବାର ସେ ଦେଖୁଛନ୍ତି ଫଳ ବିକ୍ରୟଣୀ ତସ୍ୟ ଚ୍ୟୁତ ଧାନ୍ୟଙ୍କର ଦ୍ୱୟମ୍ ଦୁଇ ହାତରେ ଯେଉଁ ଧରିଥିଲେ ଧାନ୍ୟ ବା ଚାଉଳ ଧରିଥିଲେ ସେ ହାତରେ ଖସି ଖସି ଯାଉଛି ତଳେ ତଳେ ପଡ଼ିବେ ଚ୍ୟୁତ ଇଏ ଯଦି ଅଚ୍ୟୁତ କିନ୍ତୁ ସେ ଚ୍ୟୁତ ହେଇଯାଉଛି କିଭଳି ଭାବରେ ଶବ୍ଦ ସଂଯୋଗ କରିଛନ୍ତି ସୁଖଦେବ ଗୋସ୍ୱାମୀ ଅଚ୍ୟୁତଙ୍କର ହାତରୁ ଚ୍ୟୁତ ହେଇଯାଉଛି ଧାନ ଚାଉଳ ଚ୍ୟୁତ ହେଇଯାଉଛି ଫଳେଇ ଅପୁରା ରତ୍ନେଇ କିନ୍ତୁ ତଥାପି ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ତାଙ୍କ ଭାଷାରେ କହିଛନ୍ତି ଯେତେବେଳେ ସେ ଆସି ପହଞ୍ଚିଲେ ଫଳ ବିକ୍ରୟଣୀ ପାଖରେ ତାଙ୍କ ହାତରେ ଗୋଟିଏ ଦୁଇଟି ଚାଉଳ ଥିଲା ଆଉ ବେଶୀ ନଥିଲା କିଛି ଗୋଟେ ଦୁଇଟି ଚାଉଳରେ କ'ଣ ଫଳ ଦେବେ ସିଏ ଯାହା ବି ହଉ ଫଳେଇ ଅପୁରା ଆଉ ସିଏ ଯେଉଁ ଗୋଟେ ଦୁଇଟା ଚାଉଳ ପକେଇଦେଲେ ସେ ଯେଉଁ ଯେଉଁ ଆଣିଥିଲେ ଯେଉଁ ପାତ୍ରରେ ଫଳ ବିକୁଥିଲେ ଫଳ ବିକ୍ରୟଣୀ ଆଦିବାସୀ ଜଣକ ଫଳ ବିକ୍ରୟ ସେଇ ପାଖରେ ପକେଇଦେଲେ କ'ଣ ସେ ଚାଉଳ କେଉଁଠୁ ରହିଲା କ'ଣ ହେଲା କିଛି ଦେଖିପାରିଲେ ନାହିଁ କିନ୍ତୁ ତଥାପି ଫଳେଇ ଅପୁରା ରତ୍ନେ ଭଗବାନ ଇଏ କ'ଣ କଲେ କିଛି ତାଙ୍କର ସୌନ୍ଦର୍ଯ୍ୟ ମୁଗ୍ଧ ହେଇଗଲେ କିଛି ତାଙ୍କର ଭାଗ୍ୟ ଥିଲା ଯେ ଭଗବାନଙ୍କର ଦର୍ଶନ କଲେ ରୂପକୁ ଦର୍ଶନ କଲେ ଭଗବାନ ତାଙ୍କୁ କିଛି ପ୍ରଦାନ କରୁଛନ୍ତି ତେଣୁ ଫଳେଇ ଅପୁରା ତାଙ୍କର ଛୋଟିଆ ଛୋଟିଆ ହାତରେ କିନ୍ତୁ ଯେତେ ତାଙ୍କର ଫଳ ଥିଲା ସବୁ ରଖିଦେଲେ ଫଳ ଫଳ ବିକ୍ରୟଣୀ ଚିନ୍ତା କଲେ ନାହିଁ ଆର କେତିକି ଦାମ୍ ହେବ ଗୋଟିଏ ଫଳର ଦାମ୍ ଯେତିକି ସେତିକି ତ ନାହିଁ ଦୁଇଟି ଚାଉଳ ଥିଲା ଗୋଟିଏ ଫଳର ଦାମ୍ ବି ହେବ ନାହିଁ କିନ୍ତୁ ଚିନ୍ତା କଲେ ନାହିଁ ଫଳ ବିକ୍ରୟଣୀ ତେଣୁ ତାଙ୍କ ହାତରେ ଯାହା ଥିଲା ତାଙ୍କର ପାତ୍ରରେ ଯେତେ ଫଳ ଥିଲା ସବୁ ଦେଇଦେଲେ ଏ ଭଗବାନଙ୍କର ଅଚିନ୍ତ୍ୟ ଶକ୍ତି ଛୋଟିଆ ହାତରେ କେତେ ଗୋଟିଏ ଦୁଇଟି ଫଳ ଆପଣ ରହିବ ବା ବାମ୍ବ ରହିବ ଯାହା ବି ହଉ ଯେଉଁ ସେ ଫଳ ଥିଲା ରହିବ କିନ୍ତୁ ଏ ଭଗବାନ ସେ ଇଏ ଗୋଟି ଗୋଟି କରି ଦେଉଛନ୍ତି ସବୁ ରହୁଛି ସେ ଫଳ ହାତ ଭିତରେ ରହିଯାଉ ଯେମିତି ଆମେ ଶୁଣୁଥିଲେ ଭଗବାନ ଯେମିତି ଯେତେ ବାନ୍ଧିଲେ ମଧ୍ୟ ଦୁଇ ଆଙ୍ଗୁଳ କମିଯାଉଥିଲା ସେଇଭଳି ଭାବରେ ଭଗବାନ କେ ଲୀଳା ଆଉ ଫଳ ବିକ୍ରୟଣୀ ଲୋଭ କରୁନାହିଁ ଏଇ ଦୁଇଟା ଚାଉଳ ବଦଳରେ କେତେ ଦେବି ଫଳ ଯାହା ସବୁ ଥିଲା ଫଳ ସବୁ ଦେଇଦେଲେ ସିଏ ଫଳ ବିକ୍ରୟଣୀ କିଛି ତାର ସୌଭାଗ୍ୟ ଉଦୟ ହେଲା ଏବଂ ଫଳ ଯେତେବେଳେ ଦେଇଦେଉଛି ପୁରା ରତ୍ନେଇ ଫଳ ଭାଣ୍ଡ ମପୁରିଚ ଫଳ ଭାଣ୍ଡ ଯେଉଁ ରହିଥିଲା ଏସବୁ ଯେଉଁ ଦେଇଦେଲେ ସେ ଆଉ ଦେଖୁନାହାନ୍ତି ଚାଉଳ ତ ଦେଖି ନାହିଁ ତ ଚାଉଳ କ'ଣ ଦେଖିବ କ'ଣ ଦେଲେ ସିଏ ଥିଲେ ସିନା କ'ଣ ଧନ ଦେଖିଥାନ୍ତି କେତେ ଦେଲେ ବି କିଛି ତ ନାହିଁ ଗୋଟେ ଦୁଇଟା ଚାଉଳ କ'ଣ ଦେଖିବେ ସେ ତାଙ୍କୁ ଦେଖୁଛନ୍ତି ସେ ପିଲାକୁ ଦେଖୁଛନ୍ତି ଏତେ ସୁନ୍ଦର ରୂପ ହଁ ଭଗବାନ ସେଟାକୁ ଧରିକିରି ଯାଉଛନ୍ତି ବ୍ୟାକ୍ କରି ପଛ କରି ଯାଉଛନ୍ତି ତାଙ୍କ ପଛପଟକୁ ଦେଖୁଛନ୍ତି ପଛପଟ ମଧ୍ୟ କେତେ ସୁନ୍ଦର ଭଗବାନଙ୍କର ତେଣୁ ଏଇଭଳି ଭାବରେ ଯେତେବେଳେ ଭଗବାନଙ୍କ ଅଦୃଶ୍ୟ ହେଇଗଲା ଦେଖା କଲେ ନାହିଁ ସେତେବେଳେ ସିଏ ଲକ୍ଷ୍ୟ କଲେ ଫାଳଭଣ୍ଡକୁ ଉଠେଇକି ନେବେ ଭଗବାନ ରୂପ ଦେଖି ଜୀବନରେ ଏଭଳି ଆନନ୍ଦ ସେ ପ୍ରାପ୍ତ ହୋଇନଥିଲେ। ଆଜି ଯେଉଁ ଆନନ୍ଦ ପ୍ରାପ୍ତ ହୋଇଥିଲେ, ବହୁତ ଫଳ ବିକିଛନ୍ତି, ବହୁତ ଟଙ୍କା ରୋଜଗାର କରିଛନ୍ତି, ବହୁତ ହେଇଛି, କିନ୍ତୁ ଏହି ଆନନ୍ଦ ସେ ପ୍ରାପ୍ତ ହୋଇନଥିଲେ। ଭଗବାନ ଦେଖିକି ଯେଉଁ ଆନନ୍ଦ, ତେଣୁ ଯାହା ବି ହେଉ ଭଗବାନ ଚାଲିଗଲା ପରେ ନିଜେ ଚିନ୍ତା କରୁଛନ୍ତି, ଘରକୁ ଯିବେ, ଘର ତ ସବୁ ଦେଇଦେଲେ, ଆଉ କିଛି ନାହିଁ, ଆଜି କିଛି ରୋଷେଇବାସ କିଛି ହେବ ନାହିଁ, ଘରେ ଖାଇବା ପିଇବା ନାହିଁ, ବନ୍ଦ, ପଇସା ତ କିଛି ନାହିଁ, ମିଳିଲାନି କିଛି, ଆଉ କ'ଣ କରିବା, ସେମିତି ଉପବାସ ରହିବା, ରାତିରେ ପାଣି ପିଇକି ଚିନ୍ତା କରୁଛନ୍ତି ଫଳ ବିକ୍ରି। ଆଉ ଯେତେବେଳେ ଦେଖିଦେଲେ ଫଳ ଭାଣ୍ଡେଇ ମୋ ପୁରୀ ରତ୍ନେଇ, ରତ୍ନରେ ପୂର୍ଣ୍ଣ ହୋଇଗଲା, ଯଦି ଫଳରେ ପୂର୍ଣ୍ଣ ହୋଇଥିଲା ସେ ରତ୍ନରେ ପୂର୍ଣ୍ଣ ହୋଇଗଲା। ଭଗବାନ ହେଉଛନ୍ତି ପୂର୍ଣ୍ଣ, ପୂର୍ଣ୍ଣ ଓଂ ପୂର୍ଣ୍ଣ ମଧ ପୂର୍ଣ୍ଣମିଦଂ ପୂର୍ଣ୍ଣା ପୂର୍ଣ୍ଣମୋଦତେ ପୂର୍ଣ୍ଣ ସେ ପୂର୍ଣ୍ଣମାଦାୟ ପୂର୍ଣ୍ଣମେବାବଶ୍ୟତେ। ସେ ହେଉଛନ୍ତି ପୂର୍ଣ୍ଣ, ଯାହା ଦେଲେ ମଧ୍ୟ ସେ ସବୁ ପୂର୍ଣ୍ଣ ହୋଇଯିବେ। ତେଣୁ ଆଙ୍କର ଆଜି ଭାଣ୍ଡ ପୂର୍ଣ୍ଣ ହୋଇଗଲା, ରତ୍ନରେ ପୂର୍ଣ୍ଣ ହୋଇଗଲା, ଫଳରେ ପୂର୍ଣ୍ଣ ଥିଲା, ବର୍ତ୍ତମାନ ରତ୍ନରେ ପୂର୍ଣ୍ଣ ହୋଇଗଲା। ଏଭଳି କେଉଁଠି ସେ ମୂଲ୍ୟ ପାଇନଥିଲେ ଜୀବନରେ, ଖାଲି ଆମର ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି, ମୋର ସେ ଏଇଟାକୁ ଆଣିନି, ନୋଟ୍ଟାକୁ ଆଣିନି, ଯାହା ବି ହେଉ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି ଯେ ଖାଲି ରତ୍ନରେ ପୂର୍ଣ୍ଣ କରିଦେଲେ ତା ନୁହଁ, ତାଙ୍କୁ ପ୍ରେମ ମଧ୍ୟ ପ୍ରଦାନ କଲେ। କୃଷ୍ଣ ପ୍ରେମ, ଯେଉଁ କୃଷ୍ଣ ପ୍ରେମ ଆମର ଲକ୍ଷ୍ୟ, ସାଧକମାନଙ୍କର ଲକ୍ଷ୍ୟ କୃଷ୍ଣ ପ୍ରେମ ପ୍ରାପ୍ତ ହେବେ। କୃଷ୍ଣ ପ୍ରେମ କେବେ ମିଳିବ ଅଲଗା କଥା, ସବୁଦିନ ଆମେ କହୁଛେ କୃଷ୍ଣ ପ୍ରେମ ଶୀଘ୍ର ମିଳିବ, ଶୀଘ୍ର ମିଳିବ କୃଷ୍ଣ ପ୍ରେମ, ସେହି କୃଷ୍ଣ ପ୍ରେମକୁ ପ୍ରଦାନ କଲେ, ଏଇ ଫଳ ବିକ୍ରି କରିଦେଇକିରି ତାହା ବଦଳରେ ସେ କେବଳ ରତ୍ନ ପ୍ରଦାନ କଲେ ତା ନୁହଁ, କୃଷ୍ଣ ପ୍ରେମ ପ୍ରଦାନ କଲେ, ତାଙ୍କ ଜୀବନ ପୂର୍ଣ୍ଣ ହୋଇଗଲା, କୃଷ୍ଣ ପ୍ରେମ ପ୍ରାପ୍ତ ହେଲେ। ତେଣୁ ଏହିଭଳି ଭାବରେ ଆଉ ଗୋଟିଏ ଲୀଳା କହୁଛନ୍ତି ଭଗବାନଙ୍କର, ଆଉ ଗୋଟିଏ ଲୀଳା, ଏଇଟା ଆଗରୁ ଗୋଟେ କେଉଁଦିନ ହୋଇଥିଲା, ଏ ଲୀଳାଟି ଆଗରୁ ଗୋଟେ କେଉଁଦିନ ହୋଇଥିଲା ତାକୁ ବର୍ଣ୍ଣନା କରିଦେଲେ। ବର୍ତ୍ତମାନ ଏଇ ଯେଉଁ ଲୀଳାଟି କରିବେ, ଯେଉଁ ଭଗବାନ ଅର୍ଜୁନ ବୃତ୍ତିକୁ ଭାଙ୍ଗିଲେ ସେଇ ଦିନର ଏ ଲୀଳାଟି ଏଇଟାକୁ କହିବେ। ଭଗବାନ ସେଠି ଏଇଭଳି ଭାବରେ ସବୁ ହେଲା, ତାପରେ କ'ଣ କଲେ ନା, ସରିଲା ପରେ ଭଗବାନ ଚାଲିଲେ ସାଙ୍ଗେ ସାଙ୍ଗେ ଖେଳିବା ପାଇଁ ଚାଲିଗଲେ। ରମଣ ରେତି ବୋଲି ଗୋଟେ ସ୍ଥାନ ରହିଛି ଗୋକୁଳରେ, ଗୋକୁଳ ଧାମ ଗୋକୁଳ ଯେଉଁ ରହିଛି ସେଇଠି ରମଣ ରେତି ରହିଛି, ସେଠି ଯାଇ ଭଗବାନ ଖେଳନ୍ତି ସାଙ୍ଗ ବାଳକମାନଙ୍କ ସହିତ। ସାଙ୍ଗ ବାଳକ ଯେତେ ବହୁତ ଅସଂଖ୍ୟ ସାଙ୍ଗ ରହିଛନ୍ତି, ଗଣନା ନାହିଁ। ତାଙ୍କ ଭିତରେ ଆଠ ଜଣ ମୁଖ୍ୟ ଅଛନ୍ତି, ଯେମିତି ରାଧାରାଣୀଙ୍କର ଅଷ୍ଟ ସଖୀ ମୁଖ୍ୟ ରହିଛନ୍ତି, ସେଇଭଳି ଭାବେ କୃଷ୍ଣଙ୍କର ଅଷ୍ଟ ସଖା ମୁଖ୍ୟ ରହିଛନ୍ତି, ତାଙ୍କ କଥା ସବୁ ଆସିବ। ତେଣୁ ଇଏ କ'ଣ କଲେ, ଭଗବାନ ଧାଇଁଲେ ଖେଳିବା ପାଇଁ, ସବୁ ଚିତ୍ତ ଉଦ୍ଧାର କରିଗଲେ, ତାପରେ ସବୁ ଭଗବାନ ଚାଲିଲେ, କୃଷ୍ଣ ବଳରାମ ଦୁଇ ଜଣ ଯାକ ଚାଲିଲେ ଖେଳିବା ପାଇଁ ରମଣ ରେତି। ତାଙ୍କର କ'ଣ କାମ, ଖାଲି ଖେଳିବେ, ଖାଇବେ, ଖେଳିବେ, ଶୋଇବେ, ଏତିକି ତା କ'ଣ ତାଙ୍କର କାମ ଅଛି, ପିଲାମାନେ କ'ଣ ଚିନ୍ତା ଅଛି, କେଉଁଠି ରୋଜଗାର କରିବେ, କ'ଣ କରିବେ, କେମିତି ଜୀବନ କେମିତି ଚାଲିବ, ଫ୍ୟାମିଲି କେମିତି ଚାଲିବ, ଜୀବନ କେମିତି ବ୍ୟତୀତ ହେବ, ଏସବୁ କିଛି ତାଙ୍କର ଚିନ୍ତା ଅଛି, ପିଲାଦିନର କଥା। ତେଣୁ ଭଗବାନ କ'ଣ କଲେ, ନଦୀ ତୀରକୁ ଚାଲିଲେ, ଯମୁନା ତୀର ବନ ଚାରି, ଯମୁନା ତୀର ସରିତ, ଯମୁନା ନଦୀ ତଟକୁ ଚାଲିଲେ, ସରିତ ତୀର ଗତ କୃଷି।